ମୁଁ ଲକ୍ଷ୍ମୀପ୍ରିୟା ସାହୁ, ମୋ ଗାଁ ହେଲା ସୁକଦାରି ବସ୍ତି, 67 ନମ୍ବର ୱାର୍ଡ। ଆମର 4 ବର୍ଷ ହେଲା ଡ୍ରେନ୍ ସଫା ହେଇନି, ଦୁର୍ଗନ୍ଧ ହଉଛି, ମଶା ମାଛି ବି ହଉଛନ୍ତି, ରୋଗ ବି ହଉଛି। ତୁରନ୍ତ ସଫା କରିବାକୁ ମୋର ଅନୁରୋଧ।